ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ସହ ମୁନିନା ସାହୁ। ପ୍ରଥମେ ମୁଖ୍ୟ ସମ୍ବାଦ। ଚାରିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ଘୋଷଯାତ୍ରାରେ ପୁରୀରେ ଶ୍ରୀଜୀଉଙ୍କୁ କରିବେ ଦର୍ଶନ। ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚଳିତ ମାସ 22 ତାରିଖରୁ ହେବ ଆରମ୍ଭ। ଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ 25 ତାରିଖରେ ହେବ ଉପସ୍ଥାପନ। ପିଏମ୍ କିଷାନ ଯୋଜନାରେ ରାଜ୍ୟର ଯୋଗ୍ୟ ହିତାଧିକାରୀ ଚାଷୀମାନଙ୍କୁ ସାମିଲ କରିବା ପାଇଁ ସରକାର ନିୟମ ପ୍ରସ୍ତୁତ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଏବଂ ଆସନ୍ତାକାଲି ପବିତ୍ର ରଥଯାତ୍ରା ପାଇଁ ସିଂହଦ୍ୱାର ସମ୍ମୁଖରେ 3 ରଥ, ରତ୍ନଭଣ୍ଡାର ଖୋଲିବା ନେଇ ଆସନ୍ତା ବୁଧବାର ଦିନ ହେବ ନିଷ୍ପତ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ବରିଷ୍ଠ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ କରିଥିଲେ। ଭୁବନେଶ୍ୱର ଜୟଦେବ ଭବନରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ 96ତମ ଶ୍ରାଦ୍ଧ ବାର୍ଷିକୀରେ ରାଷ୍ଟ୍ରପତି ଯୋଗ ଦେଇଛନ୍ତି। ରାଷ୍ଟ୍ରପତି ଆଜି ରାଜଭବନରେ ରାତ୍ରୀଯାପନ କରିବେ। ଆସନ୍ତାକାଲି ପୁରୀରେ ଶ୍ରୀଜୀଉମାନଙ୍କର ରଥଯାତ୍ରାରେ ସାମିଲ ହେବେ। ଆସନ୍ତା ମଙ୍ଗଳବାର 8 ତାରିଖ ଦିନ ରାଷ୍ଟ୍ରପତି ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରିଦର୍ଶନ ସହ ବିଭୂତି କାନୁନଗୋ କଳା ଓ ହସ୍ତଶିଳ୍ପ ମହାବିଦ୍ୟାଳୟ ଏବଂ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବେ। ଭୁବନେଶ୍ୱର ଉପକଣ୍ଠ ହରିଡ଼ାମଡ଼ା ଗାଁରେ ବ୍ରହ୍ମକୁମାରୀ ପକ୍ଷରୁ ନିର୍ମିତ ଦିବ୍ୟ ରିଟ୍ରିଟ୍ କେନ୍ଦ୍ରକୁ ରାଷ୍ଟ୍ରପତି ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ଗସ୍ତର ଶେଷ ଦିନ 9 ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରର ନାଇଜରର 3ୟୋଦଶ ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ। ସପ୍ତଦଶ ବିଧାନସଭାର ପ୍ରଥମ ତଥା ବଜେଟ୍ ଅଧିବେଶନ ଚଳିତ ମାସ 22 ତାରିଖରୁ ଆରମ୍ଭ ହେବ। ଜୁଲାଇ 22ରୁ 30 ତାରିଖ ପର୍ଯ୍ୟନ୍ତ ଏବଂ ଅଗଷ୍ଟ 20ରୁ ସେପ୍ଟେମ୍ବର 13 ପର୍ଯ୍ୟନ୍ତ 2ଟି ପର୍ଯ୍ୟାୟରେ ଏହି ଅଧିବେଶନ ଅନୁଷ୍ଠିତ ହେବ। ଅଧିବେଶନରେ 27ଟି କାର୍ଯ୍ୟଦିବସ ରହିଛି। ଜୁଲାଇ 22ରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଏହି ଅଧିବେଶନ ଆରମ୍ଭ ହେବ। 23 ତାରିଖରେ ଉପବାଚସ୍କତି ପଦ ପାଇଁ ନିର୍ବାଚନ ଘୋଷଣା ଏବଂ 24 ତାରିଖରେ ଉପବାଚସ୍କତି ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ 2 ଦିନ ଆଲୋଚନା ହେବ। ଆସନ୍ତା 25 ତାରିଖରେ 2024-25 ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଜୁଲାଇ 29 ଓ 30 ତାରିଖ 2 ଦିନ ବଜେଟ୍ ଉପରେ ଆଲୋଚନା ହେବ। 30 ତାରିଖରେ ଲେଖାନୁଦାନ ପ୍ରସ୍ତାବ ଆଗତ ସହ 31 ତାରିଖରେ ଲେଖାନୁଦାନ ବିନିଯୋଗ ବିଲ୍ ଆଗତ ହେବ। ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର 10ରେ 2024-25 ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍ ଉପସ୍ଥାପିତ ହେବାକୁ ଦିନଧାର୍ଯ୍ୟ କରାଯାଇଥିବାବେଳେ 12 ଓ 13 ତାରିଖରେ ବେସରକାରୀ ବିଲ୍ ଆଗତ କରାଯିବ। ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା 22 ତାରିଖରୁ ଆରମ୍ଭ ହେବା ନେଇ ରାଜ୍ୟପାଳଙ୍କ ପକ୍ଷରୁ ସମନ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ କହିଛନ୍ତି ବିଧାନସଭାରେ ଆଗତ ହେବାକୁ ଥିବା 2024-25 ଆର୍ଥିକ ବର୍ଷର ବଜେଟ୍ର ପ୍ରାକ୍ ପ୍ରସ୍ତୁତି ଚାଲିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଆସନ୍ତା 23 ତାରିଖ ଦିନ ସଂସଦରେ ଉପସ୍ଥାପନ କରିବେ। ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚଳିତ ମାସ 22 ତାରିଖରୁ ଆସନ୍ତା ମାସ 12 ତାରିଖ ପର୍ଯ୍ୟନ୍ତ ଚାଲିବ। ସୂଚନାଯୋଗ୍ୟ, ପୂର୍ବରୁ କେନ୍ଦ୍ର ସରକାର ସଂସଦରେ ଗତ ଫେବୃୟାରୀ ମାସରେ ଚଳିତ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍ ଉପସ୍ଥାପନ କରିଥିଲେ। କୃଷକମାନଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ କୃଷକ ସଂଗଠନମାନଙ୍କ ସହିତ ଆଲୋଚନା କରି କେତେକ ନିଷ୍ପତ୍ତି ନେଇଛନ୍ତି। ପିଏମ୍ କିଷାନ ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ସାମିଲ କରିବା ପାଇଁ ସରକାର ସମସ୍ତ ପ୍ରକାରର ଆବଶ୍ୟକୀୟ ବ୍ୟବସ୍ଥା ଏବଂ ନିୟମ ପ୍ରସ୍ତୁତ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୀତଳ ଭଣ୍ଡାର ପ୍ରତିଷ୍ଠା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ 58ଟି ସବ୍ଡିଭିଜନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଉଛି।
ସମସ୍ତଙ୍କୁ ପିଏମ୍ କିଷାନରେ ସ୍ୱତନ୍ତ୍ର ଭାବରେ ସେମାନଙ୍କୁ ପଞ୍ଜୀକୃତ କରିକି ସେମାନଙ୍କୁ ସେଥିରେ ଅନ୍ତର୍ଭୁକ୍ତ କରାଯିବ, ତାହା ପ୍ରୋସେସରେ ଅଛି। ପରବର୍ତ୍ତୀ ପର୍ଯ୍ୟାୟରେ ତାହା ମଧ୍ୟ କେତେ ଅଧିକ ଚାଷୀ ଯୋଡ଼ି ହେବେ ତାହା ମଧ୍ୟ ଜଣେଇ ଦିଆଯିବ। ଏବଂ ଆଉ ଗୋଟିଏ କଥା ହେଉଛି, ବଳଭଦ୍ର ଜୈବିକ ଚାଷ ମିଶନ ସଂକଳ୍ପପତ୍ରରେ ଅଛି, ଏଥିରେ ପ୍ରାକୃତିକ ତଥା ଜୈବିକ କୃଷିର ପ୍ରଚାର ଆଉ ପ୍ରସାର ହୋଇପାରିବ ଏବଂ ତାହା ହେବା ଦ୍ୱାରା ଜୈବିକ କୃଷିର ଉନ୍ନତି କେମିତି ବଢ଼ିପାରିବ ତାକୁ ପ୍ରାଧାନ୍ୟ ଦିଆଯାଉ। ଆମର ଯେଉଁ 58ଟି ସବ୍ଡିଭିଜନ ଅଛି ଓଡ଼ିଶାରେ, ଗୋଟିଏ ଗୋଟିଏ ସବ୍ଡିଭିଜନ ସ୍ତରରେ ତୈଳ ଭଣ୍ଡାର ପ୍ରତିଷ୍ଠା କରାଯିବ। ଏ କଥା ଆମର ଡେପୁଟି ସିଏମ୍ ମହାଶୟ ବା ଏଗ୍ରିକଲଚର ମିନିଷ୍ଟର ତାକୁ ଏ ବାବଦରେ ରିଭ୍ୟୁ କରିଥିଲେ।
ରାଜ୍ୟ ସରକାର ସମୃଦ୍ଧ କୃଷକ ନୀତି ପ୍ରସ୍ତୁତ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚାଷୀମାନଙ୍କୁ ଚାଷ ଆରମ୍ଭରୁ ଫସଲ ବିକ୍ରି ପର୍ଯ୍ୟନ୍ତ ପ୍ରତି ପଦକ୍ଷେପରେ ସହଯୋଗ ଓ ସହାୟତା ଯୋଗାଇ ଦିଆଯିବ। ଆଲୋଚନା ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଉପସ୍ଥିତ ଥିଲେ।
दंड नहीं अब न्याय पर होगा सबका जोर विकसित भारत का ये है नया अध्याय सबसे समान व्यवहार मिलेगा सबको न्याय सरल है सुलभ है पारदर्शी तकनीकी युक्त है और है स्वदेशी इसमें है महिलाओं बुजुर्गों का सम्मान शामिल है इसमें जन जन की आन साथ इसके चलने का देश पर चढ़ा जुनून ये है आजाद भारत के अपने कानून।
ପବିତ୍ର ଘୋଷଯାତ୍ରାରେ ଆସନ୍ତାକାଲି ଚତୁର୍ଦ୍ଧ ବିଗ୍ରହ ରଥାରୂଢ଼ ହେବେ। ଚଳିତ ବର୍ଷ ରଥଯାତ୍ରା ଦିନ ଏକାସଙ୍ଗରେ ନବଯୌବନ ଦର୍ଶନ ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଯାତ୍ରାର ନୀତିକାନ୍ତି ଅନୁଷ୍ଠିତ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ ରାତ୍ର 2ଟାରୁ ଦ୍ୱାର ଫିଟାଯାଇ ନୀତିକାନ୍ତି ଆରମ୍ଭ ହେବ। ମହାପ୍ରଭୁଙ୍କର ପହଣ୍ଡି ବିଜେ ଦିନ 2ଟାରେ ଆରମ୍ଭ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଅପରାହ୍ନ 5ଟା ସୁଦ୍ଧା ରଥ ଟଣା ହେବ। ପଟିଦିଅଙ୍କଠାରୁ ଗତକାଲି ଆଜ୍ଞାମାଳ ବିଜେ କରାଯାଇ 3 ରଥକୁ ରଥକଳାର ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଛି। ରାଷ୍ଟ୍ରପତି ଆସନ୍ତାକାଲି ରଥାରୂଢ଼ ବିଗ୍ରହଙ୍କୁ ଦର୍ଶନ କରିବା ସହିତ ଦେବୀ ସୁଭଦ୍ରାଙ୍କ ରଥ ଟାଣିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ଆଜି ପୁରୀଠାରେ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ସୂଚନା ଦେଇ ଜଷ୍ଟିସ୍ ରଥ କହିଛନ୍ତି ଆସନ୍ତା 9 ତାରିଖ ବୁଧବାର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କମିଟିର ପରବର୍ତ୍ତୀ ବୈଠକ ହେବ ଏବଂ ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପଭି ନିଆଯିବ। ସରକାରୀ ଟ୍ରେଜେରୀରେ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ରହିଛି। ଯାଞ୍ କମିଟି ସମ୍ମୁଖରେ ବୁଧବାର ଦିନ ହେବାକୁ ଥିବା ବୈଠକରେ ଚାବି ଉପସ୍ଥାପନ କରିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ଆବଶ୍ୟକ ସ୍ଥଳେ ଚାବି ଦ୍ୱାରା ରତ୍ନଭଣ୍ଡାରର ତାଲା ଖୋଲାଯାଇ ନ ପାରିଲେ ତାକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଯାଞ୍ଚ କମିଟିର ଅଧ୍ୟକ୍ଷ କହିଛନ୍ତି। ରତ୍ନଭଣ୍ଡାର ଖୋଲିବା ଏବଂ ମୂଲ୍ୟବାନ ଅଳଙ୍କାରଗୁଡ଼ିକର ଗଣତି ମଣତି ପାଇଁ ବୈଠକରେ କୌଣସି ଆଲୋଚନା ହୋଇନାହିଁ। ସୂଚନାଯୋଗ୍ୟ, ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ନେଇ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ 16-ଜଣିଆ କମିଟି ଗଠନ କରିଛନ୍ତି। ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଅବସରରେ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ପୁରୀରେ ସମବେତ ହେଉଥିବାରୁ ଭକ୍ତମାନଙ୍କୁ ସେବା ଯୋଗାଇ ଦେବା ସ୍ୱେଚ୍ଛାସେବୀମାନଙ୍କ ପାଇଁ ଏକ ପୁଣ୍ୟ ଅବସର ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟଠାରେ ଆୟୋଜିତ ସେଣ୍ଟ ଜନ୍ ଆମ୍ଭୁଲାନ୍ସର 34ତମ ଜାତୀୟ ସେବା ଶିବିରକୁ ଉଦ୍ଘାଟନ କରି ରାଜ୍ୟପାଳ କହିଛନ୍ତି, ସେବା କ୍ଷେତ୍ରରେ ସମର୍ପିତ ହୋଇ କିପରି ସମାଜସେବା କରାଯାଏ ଉତ୍କଳମଣି ଗୋପବନ୍ଧୁ ଦାସ ଏହାର ଏକ ଜ୍ୱଳନ୍ତ ଉଦାହରଣ। ରାଜ୍ୟପାଳ ପରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟଠାରେ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସେବା ଶିବିରକୁ ମଧ୍ୟ ରାଜ୍ୟପାଳ ଉଦ୍ଘାଟନ କରିଥିଲେ। ସେହିପରି ଭୁବନେଶ୍ୱରଠାରେ ଆଜି ଭାରତ ସ୍କାଉଟ୍ ଏବଂ ଗାଇଡ୍ ସଂସ୍ଥା ଆନୁକୂଲ୍ୟରେ ରଥଯାତ୍ରା ଜାତୀୟ ସେବା ଶିବିରକୁ ମଧ୍ୟ ରାଜ୍ୟପାଳ ଉଦ୍ଘାଟନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭାରତୀୟ ମାନକ ବ୍ୟୁରୋ ତରଫରୁ ଏକ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଉତ୍ପାଦକ ଓ ଖାଉଟି ମଧ୍ୟରେ ସମ୍ପର୍କ, ଦ୍ରବ୍ୟ ଉତ୍ପାଦନରେ ସହାୟତା, ଦ୍ରବ୍ୟର ମାନ ଏବଂ ଗୁଣବତ୍ତା ଯାଞ୍ଚ ଉପରେ ତାଲିମ ପ୍ରଦାନ କରାଯାଇଥିଲା। ଏଥିରେ ଭାରତୀୟ ମାନକ ବ୍ୟୁରୋ ଭୁବନେଶ୍ୱର ଶାଖାର ବୈଜ୍ଞାନିକ ଦୀପକ ପାତ୍ର ଏବଂ ରଜନୀ ପନ୍ୱାର ତାଲିମ ପ୍ରଦାନ କରିଥିଲେ। ବୌଦ୍ଧ ବନଖଣ୍ଡ ପକ୍ଷରୁ ବାମଣ୍ଡା ନର୍ସରୀଠାରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳନ ଅବସରରେ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି କାର୍ଯ୍ୟକ୍ରମ ଜିଲ୍ଲାବ୍ୟାପୀ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଅତିଥିମାନେ ନିଜେ ଚାରାରୋପଣ କରିବା ସହିତ ଅନ୍ୟମାନଙ୍କୁ ନିଜ ନିଜ ଅଞ୍ଚଳରେ ନିଜ ମା'ଙ୍କ ନାମରେ ଚାରାରୋପଣ କରିବାକୁ ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ଆଜି ଛତ୍ରପୁର ବ୍ଲକ ସିନ୍ଦୁରାପାଲି ନଗର ବନ ପରିସରରେ ଜିଲ୍ଲାସ୍ତରୀୟ 75ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବୃକ୍ଷରୋପଣ ଏବଂ ବନ ସୁରକ୍ଷା ଦିଗରେ ଭଲ କାର୍ଯ୍ୟ କରିଥିବା 3ଟି ବନ ସୁରକ୍ଷା ସମିତିକୁ 20,000 ଟଙ୍କା ଏବଂ ମାନପତ୍ର ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା। ଚାରିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ଘୋଷଯାତ୍ରାରେ ପୁରୀରେ ଶ୍ରୀଜୀଉଙ୍କୁ କରିବେ ଦର୍ଶନ। ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚଳିତ ମାସ 22 ତାରିଖରୁ ହେବ ଆରମ୍ଭ। ଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ 25 ତାରିଖରେ ହେବ ଉପସ୍ଥାପନ। ପିଏମ୍ କିଷାନ ଯୋଜନାରେ ରାଜ୍ୟର ଯୋଗ୍ୟ ହିତାଧିକାରୀ ଚାଷୀମାନଙ୍କୁ ସାମିଲ କରିବା ପାଇଁ ସରକାର ନିୟମ ପ୍ରସ୍ତୁତ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଏବଂ ଆସନ୍ତାକାଲି ପବିତ୍ର ରଥଯାତ୍ରା ପାଇଁ ସିଂହଦ୍ୱାର ସମ୍ମୁଖରେ ତିନି ରଥ, ରତ୍ନଭଣ୍ଡାର ଖୋଲିବା ନେଇ ଆସନ୍ତା ବୁଧବାର ଦିନ ହେବ ନିଷ୍ପତ୍ତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।